ଦ୍ୱିତୀୟ ସାମୁଏଲ ଅଧ୍ୟାୟ ଆଠ। ଅନନ୍ତର ଦାଉଦ ପଲେଷ୍ଟିଆମାନଙ୍କୁ ପରାସ୍ତ କରି ନତ କଲେ ଓ ଦାଉଦ ପଲେଷ୍ଟିଆମାନଙ୍କ ହସ୍ତରୁ ସେମାନଙ୍କ ମାତୃନଗରର କର୍ତ୍ତୃତ୍ୱ ନେଲେ। ପୁଣି ସେ ମୋଆବକୁ ପରାସ୍ତ କରି ସେହି ଲୋକମାନଙ୍କୁ ଭୂମିରେ ଶୟନ କରାଇ ଦୌଡ଼ିରେ ମାପିଲେ ଓ ସେ ବଧ କରିବା ପାଇଁ ଦୁଇ ଦୌଡ଼ି ଓ ଜୀବିତ ରଖିବା ପାଇଁ ସମ୍ପୂର୍ଣ୍ଣ ଏକ ଦୌଡ଼ି ମାପିଲେ। ତହିଁରେ ମୋଆବୀୟମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ସୋବାର ରାଜା ରହବ୍ର ପୁତ୍ର ହଦ୍ ଦେଶର ଫରାତ ନଦୀ ନିକଟରେ ଆପଣ ରାଜ୍ୟ ପୁନର୍ବାର ହସ୍ତଗତ କରିବାକୁ ଯିବା ସମୟରେ ଦାଉଦ ତାହାକୁ ପରାସ୍ତ କଲେ। ପୁଣି ଦାଉଦ ତାହାଠାରୁ 1,700 ଅଶ୍ୱାରୂଢ଼ ଓ 20,000 ପଦାତିକ ସୈନ୍ୟ ନେଲେ, ଆଉ ଦାଉଦ ରଥ ଅଶ୍ୱ ସମସ୍ତର ଗୋଡ଼ଶିରା କାଟି ପକାଇଲେ, ମାତ୍ର ତହିଁ ମଧ୍ୟରୁ 100 ରଥ ପାଇଁ ଅଶ୍ୱ ରଖିଲେ। ଏଉତାରେ ଦମେଶକର ଅରାମ୍ୟମାନେ ସୋବାର ହଦ୍ ଦେଶର ରାଜାର ସାହାଯ୍ୟ କରିବାକୁ ଆସନ୍ତେ ଦାଉଦ ସେହି ଅରାମ୍ୟମାନଙ୍କର 22,000 ଲୋକଙ୍କୁ ଆଘାତ କଲେ। ତେଣୁ ଦାଉଦ ଦମେଶକର ଅରାମ ଦେଶରେ ପ୍ରହରୀ ଦଳ ସ୍ଥାପନ କଲେ। ପୁଣି ଅରାମ୍ୟ ଲୋକମାନେ ଦାଉଦଙ୍କର ଦାସ ହୋଇ ଦର୍ଶନୀ ଆଣିଲେ। ଏହି ପ୍ରକାରେ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟଦାନ କଲେ, ଆଉ ଦାଉଦ ହଦ୍ ଦେଶର ଦାସମାନଙ୍କ ସୁବର୍ଣ୍ଣ ଢାଲ ସବୁ ନେଇ ଜିରୁସାଲମକୁ ଆଣିଲେ। ପୁଣି ଦାଉଦ ରାଜା ହଦ୍ ଦେଶର ଅଧିକାରସ୍ଥ ବେଟହ ଓ ବେରଥା ନଗରରୁ ବହୁ ପରିମାଣର ପିତ୍ତଳ ଆଣିଲେ। ଅନନ୍ତର ଦାଉଦ ହଦ୍ ଦେଶର ସମସ୍ତ ସୈନ୍ୟ ଦଳକୁ ପରାସ୍ତ କରିଅଛନ୍ତି ଏହା ହମାତ୍ର ରାଜା ତୈ ଶୁଣନ୍ତେ ଦାଉଦ ରାଜାଙ୍କର ମଙ୍ଗଳବାର୍ତ୍ତା ପଚାରିବା ନିମନ୍ତେ ଓ ହଦ୍ ଦେଶର ପ୍ରତିକୂଳରେ ଯୁଦ୍ଧ କରି ପରାସ୍ତ କରିବା ସକାଶେ ତାଙ୍କୁ ଧନ୍ୟବାଦ ଦେବା ନିମନ୍ତେ ସେ ଆପଣା ପୁତ୍ର ଜୋରାମକୁ ତାଙ୍କ କତିକି ପଠାଇଲା, ଯେହେତୁ ହଦ୍ ଦେଶର ସଙ୍ଗେ ତୈର ଯୁଦ୍ଧ ଥିଲା। ପୁଣି ଜୋରାମ ଆପଣା ସଙ୍ଗେ ରୂପାପାତ୍ର ଓ ସୁନାପାତ୍ର ଓ ପିତ୍ତଳ ପାତ୍ର ନେଇ ଆସିଥିଲା। ଦାଉଦ ରାଜା ଏହିସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କଲେ। ପୁଣି ଯେ ସମସ୍ତ ଗୋଷ୍ଠୀକି ବଶୀଭୂତ କରିଥିଲେ ସେହିମାନଙ୍କଠାରୁ ଅର୍ଥାତ୍ ଅରାମ ଓ ମୋଆବ ଓ ଅମନ ସନ୍ତାନଗଣ ଓ ପଲେଷ୍ଟିୟ ଲୋକ ଓ ଅମାଲେକୀୟମାନଙ୍କଠାରୁ ପ୍ରାପ୍ତ ସୁନା ଓ ରୂପା, ପୁଣି ସୋବାର ରାଜା ରହବ୍ର ପୁତ୍ର ହଦ୍ ଦେଶରଠାରୁ ପ୍ରାପ୍ତ ଲୁଟ୍ଦ୍ରବ୍ୟ ମଧ୍ୟ ପବିତ୍ର କରିଥିଲେ। ଆହୁରି ଦାଉଦ ଲବଣ ଉପତ୍ୟକାରେ ଅରାମ୍ୟମାନଙ୍କର 18,000 ଲୋକ ବଧ କରି ଫେରିଆସି ବଡ଼ ନାମ ପାଇଲେ। ପୁଣି ସେ ଇଦମ୍ ଦେଶରେ ପ୍ରହରୀ ଦଳ ସ୍ଥାପନ କଲେ। ସେ ଇଦମ୍ର ସର୍ବତ୍ର ପ୍ରହରୀ ଦଳ ସ୍ଥାପନ କଲେ, ଆଉ ଇଦମୀୟ ଲୋକ ସମସ୍ତେ ଦାଉଦଙ୍କର ଦାସ ହେଲେ, ଆଉ ଦାଉଦ ଯେଉଁଆଡ଼େ ଗଲେ ସଦାପ୍ରଭୁ ତାଙ୍କୁ ଜୟଦାନ କଲେ। ଏହି ରୂପେ ଦାଉଦ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ। ପୁଣି ଦାଉଦ ଆପଣଙ୍କ ସମସ୍ତ ଲୋକ ପ୍ରତି ବିଚାର ଓ ନ୍ୟାୟ କଲେ, ଆଉ ସରୁଆର ପୁତ୍ର ଜୋଆବ ସୈନ୍ୟ ଉପରେ ପ୍ରଧାନ ଥିଲା, ଅହିଲୁଦ୍ର ପୁତ୍ର ଜିଓସାଫଟ ଇତିହାସ ଲେଖକ ଥିଲା, ପୁଣି ଅହିଟୁବ୍ର ପୁତ୍ର ସାଦକ ଓ ଅବିଆଥରର ପୁତ୍ର ଅହିମେଲକ ଯାଜକ ଥିଲେ, ସରାୟ ଲେଖକ ଥିଲା, ଆଉ ଜିହଏଦ୍ର ପୁତ୍ର ବନାୟ କରେଥିୟ ଓ ପଲେଥିୟମାନଙ୍କ ଉପରେ ନିଯୁକ୍ତ ଥିଲା, ପୁଣି ଦାଉଦଙ୍କର ପୁତ୍ରମାନେ ଯାଜକ ଥିଲେ।